We're going on the back. ये दूसरी श्लोक अच्छी मुझे तीसरे को पाठ कर ली दूसरे श्लोक पाठ करी बाद सेकंड श्लोक जास्याम श्रो मधुपुरी दास्याम नृपति रसान द्राक्ष्याम सुमहत्पर्वा जान्ति जान पदा किल एव माघो सयत् क्षेत्रा नंद गोप श्लोकुले श्लोक नंद महाराज सतबेले ग्राम रक्षक द्वारा ब्रजर नंद इलाका सारा निम्न रूपे घोषणा करी गोपाल मान प्रति निर्देश जारी कले समस्त प्राप्य दुग्धजात द्रव्य संग्रह करी मूल्यवान उपहार आणी सगड़े जीवा को योजना कर आगामी काली आम मथुरा को गमन करी आमर दुग्धजात द्रव्य आदि तराजा को प्रदान करवा एवं एक अत्यंत विशाल उत्सव दर्शन करवा समस्त जनपद वासी मान से जाऊँच ତେଣୁ ଆମେ ଏଇ ବୃନ୍ଦାବନ ଲୀଳା ଏ ଅନ୍ତିମ ଲୀଳା ଭଗବାନଙ୍କର ମଧୁର ଲୀଳା ମଧୁର ମଧୁରତର ମଧୁରତମ ଭଗବାନ ସବୁ ଲୀଳା ହେଉଛି ମଧୁର କିନ୍ତୁ ତା ଦେହରେ ମଧ୍ୟ ତାରତମ୍ୟ ରହିଛି ବୃନ୍ଦାବନ ଲୀଳା ହେଉଛି ମଧୁରତମ ଲୀଳା ପୂର୍ଣ୍ଣତମ ଭଗବାନଙ୍କ ଲୀଳା ଏ ଲୀଳା ଆଜି ଶେଷ ହେଇଯିବ ଆସନ୍ତାକାଲି ଭଗବାନ ଯିବେ ନନ୍ଦଗ୍ରାମରୁ ମଥୁରାକୁ ଯିବେ ତେଣୁ ଏ ଅନ୍ତିମ ରାତ୍ରିର କଥା କୁହାଯାଉଛି ପାର୍ଗୁଣ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିର କଥା ସେ ରାତ୍ରିର କଥା ଏଠି ବର୍ଣ୍ଣନା କରାଯାଉଛି ତେଣୁ ଏହିଭଳି ଭାବରେ ଯେତେବେଳେ ଅକ୍ରୂର ଭଗବାନ କୃଷ୍ଣ ଏବଂ ବଳରାମଙ୍କୁ ସବୁ କଥା ଖୋଲି କହିଦେଲେ ସଂକ୍ଷେପରେ କହିଦେଲେ ଦୁଇଟି ଶ୍ଳୋକରେ ତେଣୁ ସେ କଥା କୃଷ୍ଣ ଏବଂ ବଳରାମ ହସି ହସିକରି ତାଙ୍କ ପିତାଙ୍କୁ କହିଲେ ତାଙ୍କ ପିତାଙ୍କୁ ଯେଉଁ କହିଲେ ସବୁ କଥା କହିଲେ ନାହିଁ ଯେତିକି ଦରକାର ସେତିକି କହିଲେ ଏ ଯେଉଁ କଂସ ଯେଉଁ ହତ୍ୟାର ଉଦ୍ୟମ କରୁଛି ସେ କଥା କହିଲେ ନାହିଁ ସେ ଖାଲି କହିଲେ ଏମିତି ଯିବା ବୁଲିବାକୁ ଯିବା ଧନୁଯାତ୍ରା ଦେଖିବା ଏସବୁ କଥା କହିଲେ ତେଣୁ ନନ୍ଦ ମହାରାଜ ତେଣୁ ଏ ସେଇ ଶ୍ଳୋକଟି ସେଠୁ ଆରମ୍ଭ ହେଉଛି ଗୋପାନ ସମାଧିଶତ ସୋପି ସୋପି କହିଲେ ସେ ନନ୍ଦ ମହାରାଜ ସାଧାରଣ ବ୍ୟକ୍ତି ନିମନ୍ତେ ଭଗବାନ ପିତା ତାଙ୍କ ବିଷୟରେ ଆମେ କହି ଶୁଣିବା କେତେ ତାଙ୍କର ସବୁ ବିଶେଷଣ ନନ୍ଦ କହିଲେ ଆନନ୍ଦ ଭଗବାନଙ୍କର ସହିତ ସେ ଯୁକ୍ତ ହେଇଛନ୍ତି ତେଣୁ ଆନନ୍ଦ ଘନ ସିଏ ଭଗବାନ ଯେଉଁଭଳି ଭାବରେ ଆନନ୍ଦ ଘନ ସିଏ ମଧ୍ୟ ସେଇଭଳିଆ ସୋପି କହିଲେ ସେଇ ନନ୍ଦ ମହାରାଜ ତା ପୂର୍ବ ଶ୍ଳୋକ କରିଥିଲା ନା ନନ୍ଦଙ୍କୁ କୁହାଗଲା ବୋଲି କହିଲେ ବୋଲି କୃଷ୍ଣ ବଳରାମ ତେଣୁ ସୋପି ଗୋପାନ ସମାଧି ସାତ ଗୋପମାନଙ୍କୁ ସମ୍ୟକ ରୂପରେ ଆଦେଶ ଦେଲେ ନନ୍ଦ ମହାରାଜ ରାଜା ସିଏ ରାଜା ନନ୍ଦ ରାଜା ନନ୍ଦ ଗ୍ରାମରେ ସେ ରହିଛନ୍ତି ନନ୍ଦ ରାଜା ଗୋପାଳ ମହାନଙ୍କର ସେ ହେଉଛନ୍ତି ମୁଖ୍ୟ ନନ୍ଦ ରାଜା ତେଣୁ ସିଏ ଆଦେଶ ଦେଲେ ରାଜାଙ୍କର ରହିଛି ତାଙ୍କର ସିଏ ସବୁ ରହିଛି ଆଦେଶ ଦେବେ ପ୍ରଜାମାନଙ୍କୁ ରାଜା ଆଦେଶ ସମାଧିଶତ କ'ଣ ଦେଲେ ନା ଗୃହତାଂ ସର୍ବ ଗୋର ସହ ବୈଶ୍ୟମାନଙ୍କର ଏକମାତ୍ର ସମ୍ପତ୍ତି ହେଉଛି ଗୋ ଗାଭୀକୁ ଧନ ବୋଲି କୁହାଯାଏ ଗାଭୀ ହେଉଛି ଧନ ବର୍ତ୍ତମାନ ଯୁଗରେ ଏ ଧନକୁ କହିଲେ କାଗଜକୁ କହୁଛନ୍ତି ଧନ ବୋଲି କାଗଜ ହେଉଛି ଧନ କିନ୍ତୁ ପ୍ରକୃତ ଧନ ହେଉଛି ଗୋଧନ ଭଗବତ ଗୀତାରେ ଭଗବାନ କହିଲେ ଇଏ ହେଉଛି ଆମର ଇକୋନୋମିକ୍ସ ଇକୋନୋମିକ୍ସ ଇନ୍ ଭଗବତ ଗୀତା ଇକୋନୋମିକ୍ସ କ'ଣ କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟ କର୍ମ ସ୍ୱଭାବ ଜନ ଇଏ ହେଉଛି ବୈଶ୍ୟର ଯେଉଁ କର୍ମ ରହିଛି କୃଷି ଗୋରକ୍ଷା ବାଣିଜ୍ୟ କୃଷି କରିବେ ଗୋରକ୍ଷା କରିବେ ଏବଂ ବାଣିଜ୍ୟ କରିବେ ବ୍ୟବସାୟ କରିବେ ଇଏ ହେଉଛି ଫ୍ୟାକ୍ଟ୍ରି କରିବା ପାଇଁ କୁହାଯାଏ ନାହିଁ ଏ ଯେଉଁ ବର୍ତ୍ତମାନ ଯୁଗରେ ହେଉଛି ଫ୍ୟାକ୍ଟ୍ରିର ଯୁଗ ବିଭିନ୍ନ ପ୍ରକାର କଳକାରଖାନା ସବୁ ରହିଛି ଫ୍ୟାକ୍ଟ୍ରିର ଯୁଗ ଫ୍ୟାକ୍ଟ୍ରିର କିଛି ଆବଶ୍ୟକତା ନାହିଁ କେବଳ ଏଇ ତିନୋଟି କାର୍ଯ୍ୟ କଲେ ଜଣଙ୍କର ଇକୋନୋମିକ୍ ଡେଭଲପମେଣ୍ଟ ହୋଇଯିବ ସମସ୍ତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଏଇ ତିନୋଟି ଦ୍ୱାରା ହେବ ରଘୁନାଥ ମହାରାଜ କହିଛନ୍ତି କୃଷି କରିବା ଗୋ ରକ୍ଷା କରିବା ଏବଂ ବାଣିଜ୍ୟ କରିବା ଗୋ ହେଉଛି ଧନ ଧନ ବୃଦ୍ଧି କରିବ ସିଏ ତେଣୁ ଏ ଗାଭୀର ଗୋଟେ ଏଭଳି ଗାଭୀ ରହିଛି ସର୍ବ କ'ଣ ଏଇଟା କୁହାଯାଏ ଆମର ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ କବି କବି ସୂର୍ଯ୍ୟ ବଳଦେବ୍ରତ କହିଲେ ଇଏ ହେଉଛି ବରଜୀବ ଜୀବମାନ ବି ତ ଶ୍ରେଷ୍ଠ ବରଜୀବ ରସ ଗୋରସ ସମ୍ବଲପୁରରେ କ୍ଷୀରକୁ ଗୋରସ ବୋଲି କହନ୍ତି ଏଇ ସଂସ୍କୃତ ଶବ୍ଦ ଏଇଟା ଗୋରସ ଓଡ଼ିଆ ଓଡ଼ିଆର ଭାଷା ଯେଉଁ ରହିଛି ସଂସ୍କୃତ ଭାଷା ସହିତ ପ୍ରାୟ ସମାନ ରହିଛି ଗୋରସ ସେଇଠି ଦେଖୁଛେ ଆମେ ସଂସ୍କୃତ କୁହାଯାଇଛି ସମ୍ବଲପୁରୀ ରେ ମଧ୍ୟ ସେଭଳି ଭାବରେ ଗୋରସ ବ୍ୟବହାର କରାଯାଉଛି, ଗୋରସ କହୁଛନ୍ତି, ତେଣୁ ସେମାନେ ଆମଠୁ ଆଡ଼ଭାନ୍ସ, ଆମେ ଯେଉଁ ଓଡ଼ିଆରେ କହୁଛେ ସିଏ ସଂସ୍କୃତ କଥା କହୁଛନ୍ତି, ଗୋରସ ବୋଲି କହୁଛନ୍ତି। ତେଣୁ ଇଏ ହେଉଛି ଗାଭୀର, ସବୁକିଛି ବସ୍ତୁ ଯାହା ବାହାରୁଛି ଗାଭୀ ଠାରୁ ସବୁକିଛି ପବିତ୍ର। ଗାଭୀ ଏଭଳି ଜୀବ ରହିଛି, ଏଭଳି ପଶୁ ରହିଛି, 30 ଲକ୍ଷ ପଶୁ ଭିତରେ ଗାଭୀ ହେଉଛି ଶ୍ରେଷ୍ଠ। ତେଣୁ ଭଗବତ ଗୀତାରେ ଭଗବାନ କହିଲେ କୃଷି ଗୋରକ୍ଷା, ଆଉ 29,99,900 ପଶୁମାନଙ୍କ ବିଷୟରେ କିଛି କହିଲେନି ଭଗବାନ, ଗାଭୀଙ୍କ ବିଷୟରେ ଗୋରକ୍ଷା ଦେବା, ଏ ବୈଷୟରେ କର୍ତ୍ତବ୍ୟ ହେଉଛି ଏଇଟା ଗୋରକ୍ଷା। ତେଣୁ ଇଏ ଗାଭୀ, ଇଏ ଧନ, ଗୋଧନ ବୋଲି କୁହାଯାଏ। ଭଗବାନ ନିଜେ ସେଇଟା ଆଚରଣ କରି ଦେଖୁଛନ୍ତି, ଗାଭୀ ଗୋପାଳନ କରୁଛନ୍ତି। ଆଜି ତାଙ୍କର ଅନ୍ତିମ ଗୋପାଳନ ଦିନ ଥିଲା, ଗୋଚାରଣ କରିକି ଆସିଥିଲେ, ସନ୍ଧ୍ୟାବେଳର କଥା, ରାତ୍ରିର କଥା। ତେଣୁ ସିଏ ବର୍ତ୍ତମାନ ଏଇଭଳି ଭାବରେ ଆଦେଶ ଦିଆଗଲା, ନନ୍ଦ ମହାରାଜ ଆଦେଶ ଦେଲେ, ଗୃହ୍ୟତାମ ସର୍ବଗୋରସଃ, ଯେତେ ଗୋରସ ସବୁ ରହିଛି, ସନ୍ଧ୍ୟାବେଳେ ସବୁ ଗାଭୀ ସବୁ ଗୋରସ ଦହନ ହେଇଯାଇଥିବ, ବର୍ତ୍ତମାନ ସବୁ ଗରମ କରାଯାଉଥିବ, ଏଇଭଳି ସମୟର କଥା ନନ୍ଦ ମହାରାଜ ଉପଦେଶ ଦେଲେ, ଏଇସବୁକୁ ରଖିବ, ଗୋରସକୁ ଗ୍ରହଣ ତାକୁ ମାନେ ଯୋଗାଡ଼ କର, ତାକୁ ସବୁ ନେଇକି ଯିବା ଆସନ୍ତାକାଲି। ଉପାୟ ନାନି ଗୃହିନ୍ଦ୍ୱମ୍, ଖାଲି ଗାଭୀ ଗୋରସ ନେବା ଆଉ କିଛି ନେବାନି ତା ନୁହଁ, ଆହୁରି ଯେଉଁ ମୂଲ୍ୟବାନ ଜିନିଷ ସବୁ ରହିଛି, ଉପାୟ ନାନି, ଯେମିତି ଆମେ ଗିଫ୍ଟ ଦେଉଛେ ସେଇଭଳି ଭାବେ ନନ୍ଦ ମହାରାଜାଙ୍କୁ ଦେବା। କଂସ ରାଜା, ନନ୍ଦ ମହାରାଜ ତାଙ୍କ ଅଧୀନରେ ରହିଛନ୍ତି, ନନ୍ଦ ରାଜା କଂସ ରାଜାଙ୍କ ଅଧୀନରେ ଭଗବାନ ରହୁଛନ୍ତି, ଜଣଙ୍କ ଅଧୀନରେ ଭଗବାନ ମଧ୍ୟ ନନ୍ଦ ମହାରାଜଙ୍କ ଅଧୀନରେ ରହିଛନ୍ତି। ତେଣୁ ନନ୍ଦ ମହାରାଜ ଏଭଳି ଭାବରେ ଆଦେଶ, ଉପାୟନାନି ଗୃହିନ୍ଦ୍ୱମ୍, ଏ ସବୁ ବିଭିନ୍ନ ମୂଲ୍ୟବାନ ପଦାର୍ଥ ମଧ୍ୟ ସବୁ ନେବା, ଉପାୟନାନି ଗୃହିନ୍ଦ୍ୱମ୍। ଆମେ ଶୁଣୁଛେ କିଭଳି ଭାବରେ ସବୁ ତାଙ୍କର ସମୃଦ୍ଧି ରହିଛି, ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଯେତେବେଳେ ଭଗବାନଙ୍କର ନନ୍ଦ ଉତ୍ସବ କୁହାଯାଉଥିଲା ସେହି ସମୟରେ ବର୍ଣ୍ଣନା କରାଯାଇଛି, କିଛି ତାଙ୍କର ଧନ ରହିଛି, ଏଭଳି ଭାବରେ ସବୁ ନନ୍ଦ ଉତ୍ସବ ପାଳନ କରାଯାଇଛି। ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ସେଠିକାର ଉପସ୍ଥିତ 60,000 ମୁନିଷୀମାନେ ସେମାନଙ୍କର ମନରେ ଭାବନା ଥିବ, ଏତେ ଗୋ ଗାଭୀ ପାଳନ କରି ଏତେ ଧନ କେଉଁଠୁ ଆସିଲା, ସେମାନେ କେହି ପ୍ରଶ୍ନ ପଚାରିନାହାନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେଇଦେଲେ। କ'ଣ ଦେଲେ, ସେ କହିଲେ କ'ଣ ନା, ଯେଉଁଠି ଭଗବାନ ସେଠି ରହିଛନ୍ତି ସେଠି ସବୁ କିଛି ସମୃଦ୍ଧି ଆସି ପହଞ୍ଚି ଯାଉଛି, ଏବଂ କ'ଣ ଲକ୍ଷ୍ମୀ ଦେବୀ ନିଜେ ତାଙ୍କର ସେବା କରୁଛନ୍ତି, ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସବୁଠି ଅଛନ୍ତି। ସେମିତି କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ କ'ଣ ନା, ତତ ଆରୋଗ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ, ବ୍ରଜରେ ସବୁକିଛି ସମୃଦ୍ଧି ଆସି ପହଞ୍ଚିଗଲା। କେମିତି ନା, ହରେର ଗୁଣ ହରେର ନିବାସ ଆତ୍ମଗୁଣ, ଭଗବାନ ହରି ସିଏ ରହୁଛନ୍ତି ସେଠି, ହରି ରହୁଛନ୍ତି, ରମା କ୍ରୀଡ଼ନ ଅଭୁନ ରୂପ, ରମା କହିଲେ ଲକ୍ଷ୍ମୀ ଦେବୀ ସେଠି ସେବା କରୁଛନ୍ତି। ଗୋପୀମାନେ ଯେଉଁ ଗୋପୀ ଗୀତରେ କହିଛନ୍ତି ଜୟତେତି ଧିକମ୍, ଦଶମ ସ୍କନ୍ଧ 31 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା କୁହାଯାଇଛି, ସବୁଠାରୁ ଶ୍ରେଷ୍ଠ ହେଉଛି ଜୟ ହେଉଛି ବୃନ୍ଦାବନର, ବୈକୁଣ୍ଠ ଠାରୁ ମଧ୍ୟ ଅଧିକ, କାହିଁକିନା ବୈକୁଣ୍ଠରେ ଲକ୍ଷ୍ମୀଦେବୀ ସମସ୍ତଙ୍କୁ ପୂଜା କରନ୍ତି, ବୈକୁଣ୍ଠବାସୀମାନେ ଭଗବାନ ଲକ୍ଷ୍ମୀଦେବୀ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରନ୍ତି, କିନ୍ତୁ ଏଠି ଲକ୍ଷ୍ମୀ ଆସିକି ବ୍ରଜବାସୀମାନଙ୍କୁ ସେବା କରୁଛନ୍ତି। ରମା କ୍ରୀଡ଼ନ ଅଭୁନ ରୂପ, ରମା କରି ଲକ୍ଷ୍ମୀଦେବୀ ଆସି ବ୍ରଜବାସୀମାନଙ୍କୁ ସେବା କରୁଛନ୍ତି। ତେଣୁ ବ୍ରଜଧାମର ମହାତ୍ମା କେତେ ଏତେ ଆମେ ଜାଣିବା, ବୈକୁଣ୍ଠଠାରୁ ମଧ୍ୟ ଉର୍ଦ୍ଧରେ। ତେଣୁ ଏ ଯେଉଁ ରହିଛି ଏ କଥା ସେଠି କୁହାଯାଇଛି, କେତେ ସବୁ ନନ୍ଦ ଉତ୍ସବ ପାଳନ କରାଯାଉଥିଲା, କେତେ ଧନ ସମ୍ପତ୍ତି ସବୁ ରହିଛି, କେତେ ନନ୍ଦ ମହାରାଜ ମଧ୍ୟ ସବୁ ଦାନ କରୁଛନ୍ତି, ଏହିସବୁ ବିଷୟରେ ଯେଉଁମାନେ ଶୁଣୁଥିଲେ ମନୁଷ୍ୟମାନଙ୍କର ତାଙ୍କର ପ୍ରଶ୍ନ ଆସିଥିଲା ମନରେ, ଗାଭୀମାନଙ୍କୁ ପାଳନ କରି ଏତେ ଧନ ମିଳିବ ନା, ହଁ କାହିଁ ନ ମିଳିବ, ଭଗବାନ ସେ ସେଠି ରହିଛନ୍ତି, ଲକ୍ଷ୍ମୀଦେବୀ ସ୍ୱୟଂ ସେଠି ରହିଛନ୍ତି, ରମା କ୍ରୀଡ଼ନ ଅପୂର୍ଣ୍ଣ ରୂପ, ଆମେ ଲକ୍ଷ୍ମୀଦେବୀଙ୍କର କୃପା ପ୍ରାର୍ଥନା କରିବା ପାଇଁ ଚାହୁଁଛେ, ଟିକେ କିଛି ଧନ ପ୍ରାପ୍ତ ହେବା ପାଇଁ, ସମସ୍ତେ ଚାହୁଁ ଧନ ପ୍ରାପ୍ତ ହେବା ପାଇଁ, କେମିତି ଧନ ବଢ଼ିବ, ଆହୁରି ଅଧିକରୁ 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 ଅଧିକ ଏ ଚାଲିଥିବ ଅନ୍ଏଣ୍ଡିଂ ପ୍ରୋସେସ୍, ଆମର ଆମ ପ୍ରାଣ ଚାଲିଯିବ, କିନ୍ତୁ ଧନ ବଢ଼ିବାର ଯେଉଁ ପିପାସା ରହିଛି, ତୃଷା ରହିଛି, ସେ ମେଣ୍ଟିବ ନାହିଁ, ଆମର ପ୍ରାଣ ଚାଲିଯିବ। ତେଣୁ ଇଏ ଆମର ଯେଉଁ ରହିଛନ୍ତି ଜଣେ ବହୁତ ଉନ୍ନତ ବୈଷ୍ଣବ ଜଣେ, ସିଏ ହେଉଛନ୍ତି ଭର୍ତ୍ତୃହରି, ଯେଉଁ ରହିଛି ଭର୍ତ୍ତୃ ଷଟକ ରହିଛି, ବୈରାଗ ଷଟକ ରହିଛି ତାଙ୍କର, ସେଥିରେ ସେ କହିଛନ୍ତି ଭୋଗାନ ଭୁକ୍ତା ଭୟମେବ ଭୁକ୍ତା। ଆମେ ଭାବୁଛେ କ'ଣ ଏତେ ସବୁ ଧନ ସମ୍ପତ୍ତି ରୋଜା କରି ବହୁତ ଉପଭୋଗ କରିବା, କିନ୍ତୁ ଉପଭୋଗଟା ଶେଷ ହେବ ନାହିଁ, ଆମେ ଶେଷ ହେଇଯିବା। ଭୋଗାନ ଭୁକ୍ତା ଭୟମେବ ଭୁକ୍ତା, ଏଇଭଳି ଭାବେ କଥା ରହିଛି। ଏଇଭଳି ଭାବେ ଧନ ପଛରେ ସମସ୍ତେ ଗୋଡ଼ଉଛନ୍ତି ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବା ପାଇଁ, ସେଇଟା ଗୋଟେ ପ୍ରକାର ଲକ୍ଷ୍ମୀଙ୍କର ପ୍ରାର୍ଥନା କରାଯାଉଛି। କିନ୍ତୁ ଲକ୍ଷ୍ମୀ ଦେବୀ ନାରାୟଣଙ୍କ ସେବାରେ ରତ ରହିଛନ୍ତି, ତେଣୁ ଆମେ ଯଦି ଲକ୍ଷ୍ମୀ ନାରାୟଣଙ୍କ ସେବାରେ ନିଯୁକ୍ତ ହେବା, ଲକ୍ଷ୍ମୀଦେବୀ ସ୍ୱୟଂ ରହିବେ ସେଠି, ବିରାଜିତ ହେବେ। ଆମ ଚାଣକ୍ୟ ପଣ୍ଡିତ ଯେ ରହିଥିଲି ମହାପ୍ରଭୁପାଦ ମହାରାଜ ତାଙ୍କର କ'ଣ ଯେଉଁ ଲେକ୍ଚରରେ ଅଧିକାଂଶ ସମୟରେ ସେଇଟା କୋଟ୍ କରନ୍ତି, ଚାଣକ୍ୟ ପଣ୍ଡିତ ସେଇଟା କହିଛନ୍ତି, ଯତ୍ର ଗୃହେ କ'ଣ ଯେଉଁଠି ଯେଉଁ ଘରେ ଯତ୍ର ନ ମୂର୍ଖା ନ ପୂଜିତା, ମୂର୍ଖମାନେ ଯେଉଁଠି ପୂଜିତ ହୁଅନ୍ତି ନାହିଁ, ଅର୍ଥାତ୍ ଯେଉଁମାନେ ଯେଉଁଠି ପଣ୍ଡିତମାନେ ପୂଜିତ ହୁଅନ୍ତି, ଏବଂ ଯେଉଁଠି ଘରେ ତାଙ୍କ ଭିତରେ କଳହ ନାହିଁ, ସ୍ୱାମୀ ସ୍ତ୍ରୀ କଳହ ନାହିଁ, ସେଠି ସ୍ୱୟଂ ଲକ୍ଷ୍ମୀ ଉପସ୍ଥିତ, ସେଠି ସ୍ୱୟଂ ଲକ୍ଷ୍ମୀ ଆସି ଉପସ୍ଥିତ ହେବେ। ଏଇଭଳି ଭାବରେ ଗୋଟେ ରହିଛି ଚାଣକ୍ୟ ନୀତିରେ ଚାଣକ୍ୟ କଥା କହିଛନ୍ତି। ତେଣୁ ଯାହା ହଉ, ଇଏ ଲକ୍ଷ୍ମୀ ଦେବୀ ଧନ ଧନ ସମ୍ପତ୍ତି ରହିଛି, ଲକ୍ଷ୍ମୀ ହେଉଛନ୍ତି ଭଗବାନଙ୍କ ପୂଜାରେ ନିଯୁକ୍ତ ରହିଛନ୍ତି, ଲକ୍ଷ୍ମୀ ଦେବୀ ଭଗବାନ ପାଦ ସମ୍ମାନ ସବୁବେଳେ କରୁଛନ୍ତି, ତେଣୁ ସେଇ ଲକ୍ଷ୍ମୀ ଦେବୀ ସେଠି ପୂଜା କରୁଛନ୍ତି, ବ୍ରଜବାସୀମାନଙ୍କର ସେବା କରୁଛନ୍ତି। ଏଇଥିରୁ ଆମେ ଜାଣିବା ବ୍ରଜର ସମୃଦ୍ଧି, ଏ ଉପାୟନରୁ ଏଇ କଥା ସବୁ ଆସିଲା। ଏଇଭଳି ଭାବରେ ତାଙ୍କର ବହୁତ ରହିଛି, ଭାଗବତରେ ଏତେ ସବୁ କଥା ବର୍ଣ୍ଣନା କରାଯାଏ ନାହିଁ, ଆଚାର୍ଯ୍ୟମାନେ ଟିକାର ସବୁ ବର୍ଣ୍ଣନା କରୁଛନ୍ତି, କିଛି ସବୁ ରହିଛି। ଆମେ ଆଲୋଚନା କରୁଥିଲେ ଯେତେବେଳେ ଭଗବାନ ପଠାଇଥିଲେ ଉଦ୍ଧବଙ୍କୁ, ଉଦ୍ଧବ ସନ୍ଦେଶ ଦଶମ ସ୍କନ୍ଧ 46 ଏବଂ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନନ୍ଦ ମହାରାଜ କେତେ ସବୁ ତାଙ୍କର ଉଦ୍ଧବଙ୍କୁ କହୁଛନ୍ତି, କେତେ ସବୁ ଧନ ସେ ସଞ୍ଚୟ କରି ରଖିଛନ୍ତି। ଏସବୁ କଥା କୃଷ୍ଣ ତ ପଳାଇଲେ, ଆଉ କାହିଁକି ଏଠି ରଖିବା, ଏଇଟା ନେଇଯା, ଏଇଭଳି ଭାବରେ କହୁଛନ୍ତି। ସେ କିଛି ଧନ ସମ୍ପତ୍ତି ସେ ବର୍ଣ୍ଣନା କରାଯାଇଛି ଭଗବାନ, ସେ ଭଗବ କହିଲେ ସବୁକିଛି ଐଶ୍ୱର୍ଯ୍ୟ ରହିଛି, ଧନ ସବୁ ସବୁକିଛି ରହିଛି ଧନ। ଯାହା ହଉ, ଏଇଭଳି ଭାବରେ ନନ୍ଦ ମହାରାଜଙ୍କ ଆଦେଶ ଥିଲା, ଉପାୟନାନି ଗୃଣୀତ୍ୱମ୍, ବିଭିନ୍ନ ପ୍ରକାର ସାମଗ୍ରୀ ସବୁ ଗ୍ରହଣ କର। ତେଣୁ ଏଇ ଉପାୟନି ଗୃଣୀତ୍ୱମ୍ ଯୁଜନ୍ତାନ ଶକଟାନିଚ, କେମିତି ନେବେ ନନ୍ଦଗ୍ରାମରୁ ଯିବେ ମଥୁରାକୁ, ଆମେ କହୁଥିଲୁ ସନାତନ ଗୋସ୍ୱାମୀ କହିଛନ୍ତି, ଏଇଟା ସମସ୍ତେ ଜାଣିବେ, ଏଇଟା ଗୁଗୁଲ୍ ମ୍ୟାପ୍ରେ ମିଳିଯିବ। ଇଏ ହେଉଛି ତ୍ରୟୋଦଶ କ୍ରୋଶ, 13 କ୍ରୋଶ ବା 26 ମାଇଲ 49 କିଲୋମିଟର ବାଟ, ସବୁ କେମିତି ନେବେ ନା ଯୁଜତା ଶକଟା ଆଣିଛ, କାର ବା ମୋଟରସାଇକେଲ ବା ଟ୍ରକ୍ରେ ନେବା ପାଇଁ ସେତେବେଳେ ନଥିଲା, ଶକଟରେ ଥିଲା ଗାଈ ମାଲ, ସେତେବେଳେ ଜୀବନ ଏଇଭଳି ଭାବରେ ଥିଲା। ଯେଉଁ ହେଲ୍ଦି ଯେଉଁ କୁହାଯାଏ ହେଲ୍ଦି ଫୁଡ୍, ସବୁ ଜିନିଷ ହେଲ୍ଦି ସବୁ ଥିଲା, ଗାଈମାନଙ୍କୁ ବ୍ୟବହାର କରାଯାଉଥିଲା। ତେଣୁ ଆଜିକାଲି ବର୍ତ୍ତମାନ କ'ଣ ହେଉଛି, ଗାଈମାନଙ୍କୁ ସବୁ ହତ୍ୟା କରାଯାଉଛି, ଗାଈମାନଙ୍କର କିଛି ବିଜନେସ୍ ନାହିଁ, ତାଙ୍କର କିଛି ଅକୁପେସନ୍ ନାହିଁ, ତାଙ୍କୁ କିଛି ଲଗା କାମ କରାଯାଉ, ସବୁ ମେସିନ୍ ଦ୍ୱାରା କରାଯାଉଛି, ତେଣୁ ତାଙ୍କୁ କଟାଯାଉଛି, ହତ୍ୟା କରାଯାଉଛି। କିନ୍ତୁ ସେ ସମୟରେ ଗାଈମାନଙ୍କୁ ଏଇଭଳି ଭାବେ ବ୍ୟବହାର କରାଯାଉଥିଲା। ତେଣୁ ଏଇଟା କହିଲେ ଯୁଜନ୍ତାମ ଶକଟା ନିଜ, ଏ ଶକଟରେ ସବୁ ଲଗେଇକି ରଖିକିରି ନବା। ଏବଂ ପୁଣି କହିଲେ ଯାଶ୍ୟାମ ସୋ ମଧୁପୁରୀ, ଏବଂ ଆମେ ଯାଶ୍ୟାମ ଆମେ ଯିବା ସୋ ମଧୁପୁରୀ, ସୋ କହିଲେ ଆସନ୍ତାକାଲି, ଆସନ୍ତାକାଲି କହିଲେ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି, ଚତୁର୍ଦ୍ଦଶୀରେ କଂସ ବଧ ହେବ, ଚତୁର୍ଦ୍ଦଶୀରେ ଧନୁଯଜ୍ଞ ହେବ, କଂସ ବଧ ହେବ, କଂସ ଚିନ୍ତା କରିଛି ମୁଁ କୃଷ୍ଣଙ୍କୁ ବଧ କରିବି, ତେଣୁ ଭଗବାନ ହସିଥିଲେ, ଆମେ ଆଲୋଚନା କରିଥିଲେ କଂସବଧ। ତେଣୁ ଏଇଠି କୁହାଯାଉଛି ଯାଶ୍ୟାମ ସୋ ମଧୁପୁରୀ, ଆସନ୍ତାକାଲି ଆମେ ସବୁ ଯିବା ମଧୁପୁରୀ, ମଥୁରା ବୋଲି କାହିଁ କୁହାଗଲାନି ମଧୁପୁରୀ, ମଧୁ କହିଲେ ଆନନ୍ଦ, ଆନନ୍ଦ ପ୍ରଦାନ, ମଧୁପୁରୀ ହେଉଛି ସେଇଭଳି ଭାବରେ ପୁରୀ ମଧୁପୁରୀ ପରା ଯେତେବେଳେ ମହାପ୍ରଭୁ ଆଲୋଚନା କରୁଥିଲେ ରଘୁନାଥ ଉପାଧ୍ୟାୟଙ୍କ ସହିତ ଏଇ ଭଗବାନ ବିଷୟରେ ଆଲୋଚନା କରୁଥିଲେ ସେଥିରେ ପଚାରିଲେ ପୁରୀ ଭିତରେ ଶ୍ରେଷ୍ଠ ପୁରୀ କେଉଁଟା, ଆମର ଜଗନ୍ନାଥ ମଧ୍ୟ ପୁରୀ, ଜଗନ୍ନାଥ ପୁରୀ, ଆସନ୍ତାକାଲି ସେଠି ବାହୁଡ଼ା ଉତ୍ସବ ହେବ, ଦଶମୀ ତିଥି ଦ୍ୱିତୀୟାରୁ ଆରମ୍ଭ ହେଲା ଦଶମୀ ପର୍ଯ୍ୟନ୍ତ ନବଦିନ ଯାତ୍ରା, ଇଏ ହେଉଛି ଗୁଣ୍ଡିଚା ଯାତ୍ରା, ଭଗବାନ ଫେରିବେ ଗୁଣ୍ଡିଚାରୁ ଫେରିବେ, ପଞ୍ଚମୀ ତିଥିରେ ହେରା ପଞ୍ଚମୀରେ ଲକ୍ଷ୍ମୀ ଦେବୀ ଯାଇକି ବାଡ଼ିଆବାଡ଼ି କରିକି ଆସିଛନ୍ତି, ଏସବୁ କଥା ରହିଛି ଭଗବାନଙ୍କ ଲୀଳା। ତେଣୁ ଇଏ ଯେଉଁ ଭଗବାନ ଆସିବେ ଦ୍ୱାଦଶୀ ସେଇଭଳି ଭାବରେ ଇଏ ହେଉଛି କ'ଣ ମଧୁପୁରୀ, ମଧୁ କହିଲେ ବହୁତ ଆନନ୍ଦ, ଆନନ୍ଦ ମଧୁପୁରୀ ଭଗବାନ ମଧୁ ନାମକ ଦୈତ୍ୟକୁ ଭଗବାନ ବଧ କରିଥିଲେ, ସେଥିପାଇଁ ମଧୁ କ'ଣ ଭଗବତ ଗୀତାରେ କହିଲେ ନା ଅର୍ଜୁନ କହିଲେନି ପ୍ରଥମେ ଯେତେବେଳେ କହିଲେ ଦ୍ୱିତୀୟ ଅଧ୍ୟାୟରେ ତମେ କଥଂ ଭୀଷ୍ମ ମହମ ସଂଖ୍ୟ ଜଣଙ୍କ ମଧୁସୂଦନ, ଏଇଠି ମଧୁସୂଦନ ଶବ୍ଦ ବ୍ୟବହାର କରାଯାଇଛି, ମଧୁସୂଦନ କହିଲେ ମଧୁବେଶରେ ଭଗବାନ ଆସୁଛନ୍ତି, ବା ଅର୍ଜୁନଙ୍କର କହିବାର ଉଦ୍ଦେଶ୍ୟ ଥିଲା ଆପଣ ମଧୁ ନାମକ ଦୈତ୍ୟକୁ ହତ୍ୟା କରିଛନ୍ତି, ତେଣୁ ଭଗବାନ କହିବେ ମଧୁସୂଦନ ଅର୍ଥ ହେଉଛି ମଧୁ ମଧୁବଂଶରୁ କହୁଛି ନା ନା ହରିସୂଦନ, ହରି କହିଲେ ଶତ୍ରୁ, ଶତ୍ରୁକୁ ଯିଏ ହତ୍ୟା କରନ୍ତି, ତେଣୁ ଆପଣ କ'ଣ ଆପଣଙ୍କ ପିତାଙ୍କୁ ହତ୍ୟା କରିବେ, ମୋତେ କହୁଛନ୍ତି ଭୀଷ୍ମଦେବଙ୍କୁ ହତ୍ୟା କରିବା ପାଇଁ ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବା ପାଇଁ, ଏହି ଭାବରେ ଅର୍ଜୁନ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି ମଧୁସୂଦନ ମଧୁ ସେଠି ମଧୁବଂଶରେ ଆସୁଛନ୍ତି ମଧୁପୁରୀ, ପୁରୀ ମଧୁପୁରୀ ପରା ରଘୁନାଥ ଉପାଧ୍ୟାୟ ଏହିଭଳି ଭାବରେ କହିଥିଲେ ପୁରୀ ଭିତରେ ଶ୍ରେଷ୍ଠ ପୁରୀ ହେଉଛି ମଧୁପୁରୀ ମଥୁରା, ପୁରୀ ମଧୁପୁରୀ ପରା ଆଉ କ'ଣ କହିଲେ ନା ବୟ କୈଶୋରକଂ ଧ୍ୟେୟ, ଭଗବାନଙ୍କ ଯେଉଁ ବିଭିନ୍ନ ଲୀଳା ରହିଛି କେତେବେଳେ ଭଗବାନ ବାଲ୍ୟ ଲୀଳା ସବୁ କରୁଛନ୍ତି, ଛଅ ଦିନ ରହିଥିଲେ ଛକଟା ପୁତନାକୁ ବଧ କରିଥିଲେ, ଏସବୁ ଲୀଳା ବାଲ୍ୟ ଲୀଳା ସବୁ ରହିଛି, ଏବଂ ତାପରେ ପୌଗଣ୍ଡ ଲୀଳା, ତାପରେ କୈଶୋର ଲୀଳା, କୁମାର ଲୀଳା, ବାଲ୍ୟ ଲୀଳା, କୁମାର ଲୀଳା, ପୌଗଣ୍ଡ ଲୀଳା, କୈଶୋର ଲୀଳା, ତେଣୁ ଭଗବାନ କୈଶୋରରୁ ଆଉ ଉର୍ଦ୍ଧ୍ୱକୁ ଯାଆନ୍ତି ନାହିଁ, ବୃଦ୍ଧ ଲୀଳା ଭଗବାନ ନାହିଁ, ଭଗବାନ କେବେ ହେଲେ ବୃଦ୍ଧ ହୁଅନ୍ତି ନାହିଁ, ତେବେ ସେଥିପାଇଁ କହିଲେ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ, ସେ ହେଉଛନ୍ତି ଯଦିଓ ସବୁଠାରୁ ପୁରାଣ ପୁରୁଷ କିନ୍ତୁ ସେ ବୃଦ୍ଧ ନୁହନ୍ତି ନବଯୌବନ, ଭଗବାନ ପ୍ରଭୁପାଦ ମହାରାଜ କହନ୍ତି ଯେତେବେଳେ ମହାଭାରତ ଯୁଦ୍ଧରେ ଭଗବାନ ଅର୍ଜୁନଙ୍କର ସାରଥି ରୂପରେ ରହିଥିଲେ, ଭଗବାନ ସେତେବେଳେ ପୁତ୍ରର ପୁତ୍ର ସବୁ ହେଇଗଲାଣି, କିନ୍ତୁ ଭଗବାନ ସେଇ ଯୁବକ ଭଳି ରହିଛନ୍ତି, ଭଗବାନ କେବେ ବୃଦ୍ଧ ହୁଅନ୍ତି ନାହିଁ, ସବୁବେଳେ ତାଙ୍କର ଅରିଜିନାଲ ରୂପ ହେଉଛି ଏଇଭଳି ଭାବରେ ନବକିଶୋର ନଟବର, ନବକିଶୋର ନୂତନ ଭାବରେ କୈଶୋର ଅବସ୍ଥାରେ ପଦାର୍ପଣ କରିଛନ୍ତି, ଷୋହଳ ବର୍ଷ କୈଶୋର ବର୍ଷ କହିଲେ ଷୋହଳ ବର୍ଷରୁ ଆରମ୍ଭ ହେଉଛି, ଏଗାରରୁ ପନ୍ଦର ହେଉଛି ପୈଗଣ୍ଡ ଲୀଳା, ଛଅରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କୁମାର ଲୀଳା, ଛଅରୁ ଏଗାର ହେଉଛନ୍ତି କୈଶୋର ପୌଗଣ୍ଡ ଲୀଳା, ବାହାରୁ ଛଅରୁ ଦଶ ଏଗାରରୁ ହେଉଛି କୈଶୋର ଲୀଳା ଆରମ୍ଭ ହେବ, ଏଗାର ପନ୍ଦର ତାପରେ ଯୌବନ, ଭଗବାନ ନବଯୌବନ ସବୁବେଳେ ନବଯୌବନ ଅବସ୍ଥାରେ ଥାନ୍ତି, ନବଯୌବନ ଆମେ ରଥଯାତ୍ରା ପୂର୍ବ ଦିନ ଭଗବାନ ନବଯୌବନ ହେଲା, ଭଗବାନ ସବୁବେଳେ ନବଯୌବନ ଯୁବକ ଅବସ୍ଥାରେ ପ୍ରବେଶ କରୁଛନ୍ତି, ଏହି ରୂପ ହେଉଛି ଭଗବାନ ନିତ୍ୟ ରୂପ ଭଗବାନଙ୍କର, ତେଣୁ ମଧୁପୁରୀ ସେଇଟାକୁ ଯିବା, ମଧୁପୁରୀ ଯୋଉଠି ପୁରୀ ମଧୁପୁରୀ ପରା ବୟ କୈଶୋରକଂ ଧ୍ୟେୟମ, ବୟ କହିଲେ ଭଗବାନ ଯେତେ ସବୁ ଲୀଳା ରହିଛି କୈଶୋର ଲୀଳା ହେଉଛି ସବୁଠୁ ଶ୍ରେଷ୍ଠ ଲୀଳା, ବୟ କୈଶୋରକ ଧ୍ୟେୟମ ଏବଂ ଆଦ୍ୟ ହେବ ପରରସ, ଆଦ୍ୟ ହେବ ପରରସ, ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର ଦ୍ୱାଦଶ ରସରେ ଭଗବାନ ରହିଛନ୍ତି, ଦ୍ୱାଦଶ ରସ ବୈଶ ସବୁ ରସ ତାଙ୍କ ପାଖରେ ରହିଛି, ସେ ସବୁ ବାର ପ୍ରକାର ରସ ରହିଛି, ଶ୍ରେଷ୍ଠ ରସ ହେଉଛି ପରରସ, ଏଇ ଯେଉଁ ଶୃଙ୍ଗାର ରସ, ଶୃଙ୍ଗାର ରସ ହେଉଛି ଶ୍ରେଷ୍ଠ ରସ, ଏଇଭଳି ଭାବରେ ରଘୁନାଥ ଉପାଧ୍ୟାୟ କହିଛନ୍ତି, ମହାପ୍ରଭୁ ସେଇଟା କହିଥିଲେ, ଏଇସବୁ କଥା ରହିଛି, ଚେତନ ଚରିତ ଆମର ବର୍ଣ୍ଣନା କରାଯାଇଛି, ତେଣୁ ମଧୁପୁରୀ ସେ ମଧୁପୁରୀକୁ ଯିବା, ସ୍ୱ ଯାଶ୍ୟାମ ସ୍ୱ ମଧୁପୁରୀ ଏବଂ ଦାସ୍ୟାମ ନୃପତେ ରସାନ, ଦାସ୍ୟାମ କହିଲେ ଦବା, ନୃପତେ କହିଲେ କଂସକୁ ଦବା, ନୃପତେ ନୃପତୀ ସିଏ ନାରାୟଣାଙ୍କ ନରାଧୀପ, ମନୁଷ୍ୟମାନଙ୍କ ଭିତରେ ରାଜା ଯିଏ ଭଗବାନଙ୍କ ବିଭୂତି ଭଗବାନ ପ୍ରତିନିଧି, କିନ୍ତୁ ଯେତେବେଳେ ଭଗବାନ ରାଜା ଯିଏ ହୁଅନ୍ତି ସେତେବେଳେ ସେ ଭଗବାନଙ୍କ ନିୟମ ଅନୁସାରେ କାର୍ଯ୍ୟ କରନ୍ତି ନାହିଁ, ସେମାନେ ସବୁ ହଟିଯାଆନ୍ତି, ତେଣୁ କଳିଯୁଗରେ ଯେହେତୁ ଧର୍ମର ଗ୍ଲାନି ହେଇଛି, ତେଣୁ ଏଠି କେଉଁଠି ରାଜା ନାହାନ୍ତି, ଏବେ ସବୁ କ'ଣ ଡେମୋକ୍ରାସି ଚାଲିଛି, ଆଉ ମୋନାର୍କି ନାହିଁ, ରାଜତନ୍ତ୍ର ନାହିଁ, ଚାଲିଯାଇଛି, ଗଣତନ୍ତ୍ର ଚାଲିଛି, ଇଏ ହେଉଛି ଧର୍ମର ଗ୍ଲାନି। ଯାହା ହଉ ନୃପତୀ ଏକାଂଶ ସେହିଭଳି ଭାବରେ ଯଦିଓ ରାଜା ଥିଲେ କିନ୍ତୁ ଭଗବାନଙ୍କ ନିୟମ ଅନୁସାରେ କାର୍ଯ୍ୟ କରୁନଥିଲେ, ତେଣୁ ଭଗବାନଙ୍କୁ ହତ୍ୟା କରିବେ, ଏସବୁ କଥା ଆସିବ। ତେଣୁ ନୃପତେ ରସାନ ଗାଭୀ ଗୋରସ ବୋଲି କୁହାଯାଉଛି, ଆର ମଧ୍ୟ ଆଉ ଗୋଟେ ଅର୍ଥ ରହିଛି, ଶ୍ରୀଧର ସ୍ୱାମୀ କହିଛନ୍ତି, ଆମେ ସେଟା ଆଲୋଚନା କରିବା। ଗୋରସାନ ଦ୍ରାକ୍ଷାମ ସୁମହତ ପର୍ବ, ବହୁତ ମହତ ପର୍ବ ଗୋଟେ ହବ, ସେଇଟା ହେଉଛି ଧନୁର୍ଯ୍ୟ। ସୁମହତ ପର୍ବ ଦ୍ରାକ୍ଷାମ କହିଲେ ଦେଖିବା ଦେଖିବା, ଏବଂ ଯାଆନ୍ତି ଜାନପଦା କିଳ, ତେଣୁ ନନ୍ଦ ଗ୍ରାମର ବାସୀମାନେ ନନ୍ଦ ଗ୍ରାମବାସୀମାନେ ଭାବୁଥିବେ ଆମେ ଯିବା, କଂସ ବଡ଼ ଅତ୍ୟାଚାରୀ ବ୍ୟକ୍ତି, ସେଠି ଯିବା ଅସୁବିଧା ହେବ କ'ଣ, ନା ନା ଦ୍ରାକ୍ଷାମ ଏ କ'ଣ ଯାଆନ୍ତି ଜାନପଦା କିଳ, ସମସ୍ତ ଜାନପଦ ରହିଛନ୍ତି ଗ୍ରାମବାସୀମାନେ ସବୁ ଯାଉଛନ୍ତି, ଆମ ପାଇଁ ଅସୁବିଧା କ'ଣ, ସମସ୍ତେ ଯାଉଛନ୍ତି ଆମେ ଯିବା, ହଁ ଜାନପଦା କିଳ। ଏବଂ ଆଘୋଷତ କ୍ଷେତ୍ରା, କିଭଳି ଭାବରେ ଘୋଷଣା କଲେ ମା ନନ୍ଦ ମହାରାଜ କ୍ଷେତ୍ରା, କ୍ଷେତ୍ରା କହିଲେ ତାଙ୍କର ଯିଏ ରହିଛନ୍ତି ତାଙ୍କ ଅଧୀନରେ ଯେଉଁମାନେ ରହିଛନ୍ତି ସେନାପତି ବା ଏଇଭଳି ଭାବରେ କନଷ୍ଟେବଲ ବୋଲି କୁହାଯାଉଛି। ଏଠି କ'ଣ କ୍ଷେତ୍ରା ଶବ୍ଦର ଅର୍ଥ କ'ଣ କୁହାଯାଇଛି, ଏଠି ଓଡ଼ିଆରେ କ୍ଷେତ୍ରା ଗ୍ରାମରକ୍ଷକ, ଗ୍ରାମରକ୍ଷୀ, ଗ୍ରାମରକ୍ଷକ, ତେଣୁ ତାଙ୍କ ଥ୍ରୁରେ ଏ ଘୋଷଣା କରିବା ପାଇଁ କହିଦେଲେ କ୍ଷେତ୍ରା ନନ୍ଦଗୋପ ସ୍ୱଗୋପୁଳେ, ଏବଂ ଆଗ ନନ୍ଦଗୋପ କହିଲେ ନନ୍ଦ ମହାରାଜ, ନନ୍ଦଗୋପ ସିଏ ସ୍ୱଗୋକୁଳେ, ତାଙ୍କ ନିଜର ଧାମ ସେଇଟା ଗୋକୁଳ ଧାମ, ଭଗବାନ ଧାମ ହେଉଛି ଗୋକୁଳ, ଗୋଲୋକ ଧାମ, ଗୋଲୋକ ଏବ ନିବସତି ଅଖିଳାତ୍ମଭୂତ ଗୋବିନ୍ଦ ମହାଦେବ ପୁରୁଷଙ୍କ ତମଂ ଭଜାନ। ଏଭଳି ଭାବରେ ଏ ଶ୍ଳୋକ ଦୁଇଟିରେ ଅନେକ ତାତ୍ପର୍ଯ୍ୟ ରହିଛି, ଅନେକ ଟୀକାକାରମାନେ ସବୁ ଦେଇଛନ୍ତି, ଟୀକା ଦେଇଛନ୍ତି, କିନ୍ତୁ ଆମେ ସଂକ୍ଷେପରେ କହିବା କ୍ରମ ସନ୍ଦର୍ଭରେ କୁହାଯାଉଛି, ଶ୍ରୀଧର ସ୍ୱାମୀ କହୁଛନ୍ତି ଗୋରସ କହିଲେ କହିବାର ଉଦ୍ଦେଶ୍ୟ ନନ୍ଦ ମହାରାଜଙ୍କର ବା ଲକ୍ଷ୍ମୀ କ'ଣ ସରସ୍ୱତୀ ଦେବୀଙ୍କର ତାର ଅର୍ଥ ବୁଝାଉଛନ୍ତି ଯେ ଯେଉଁ ରୋଗର ଚିକିତ୍ସା ରହିଛି, ରୋଗର ଚିକିତ୍ସା ସବୁ ରହିଛି, ତେଣୁ ଏ ଗୋରସ ଏ ତାହାଙ୍କର ଯେଉଁ ରୋଗ ରହିଛି କଂସର, କଂସର ରୋଗର ଚିକିତ୍ସା ହେବ ଏ ଗୋରସ ମାଧ୍ୟମରେ। ଆମେ ପୂର୍ବରୁ ଆଲୋଚନା କରିଥିଲେ ଇଏ ହେଉଛି ଆମୟ, ଯଦୁବଂଶରେ ଇଏ ହେଉଛନ୍ତି ଗୋଟେ ରୋଗ, ଯଦୁବଂଶରେ ଭୋଜବଂଶରେ ଆସୁଛନ୍ତି, ଯଦୁବଂଶରେ ଆଉ ଗୋଟେ ବଂଶ ହେଉଛି ଭୋଜ, ଭୋଜବଂଶରେ ଆସୁଛନ୍ତି କଂସ, ଇଏ ଭୋଜ ଭୋଜ ସମ୍ରାଟ ଯେଉଁ ରହିଛନ୍ତି ଇଏ ହେଉଛନ୍ତି କ'ଣ ଗୋଟେ ରୋଗ, ଭୋଜବଂଶର ରୋଗ ଇଏ, ତେଣୁ ତାଙ୍କୁ ରସ ପ୍ରଦାନ କରାଯିବ। ଏଠି ନନ୍ଦ ମହାରାଜଙ୍କର ଇଏରେ ସରସ୍ୱତୀ ଦେବୀ ଏହାର ତାତ୍ପର୍ଯ୍ୟକୁ ଏହିଭଳି ଭାବରେ କହିଛନ୍ତି, ଶ୍ରୀଧର ସ୍ୱାମୀ ସେଟା ତାଙ୍କର ଭାଷାରେ କହିଛନ୍ତି। ତେଣୁ ରୋଗସ ଚିକିତ୍ସିତ ଅର୍ଥମ ରସାନ, ଏହି ଗୋରସ ପ୍ରଦାନ କରାଯିବ। ଯାହା ହଉ କ୍ରମ ସନ୍ଦର୍ଭ କହୁଛନ୍ତି ଜୀବ ଗୋସ୍ୱାମୀ, ସୋପି କହିଲେ ନା ଏଠି କୁହାଗଲା, ସୋପି ସୋ ଅପି କାହିଁ କୁହାଗଲା, ସହ ଖାଲି କହିଥିଲେ ବି ହେଇଥାନ୍ତା, ସିଏ ଅପି କହିବାର ଉଦ୍ଦେଶ୍ୟ ହେଉଛି କ୍ରମ ସନ୍ଦର୍ଭ ଜୀବ ଗୋସ୍ୱାମୀ କହୁଛନ୍ତି ସୋ ପୁତ୍ର ପାଳନ ବ୍ୟଗ୍ରତ୍ୱେନ ପ୍ରସିଦ୍ଧ ଶ୍ରୀ ନନ୍ଦୋପି, ନିଜ ପୁତ୍ର ପାଳନରେ ବ୍ୟଗ୍ର ନନ୍ଦ ମହାରାଜ, ନନ୍ଦ ମହାରାଜ ତାଙ୍କ ପୁତ୍ରକୁ ଆଦେଶ ଦେଉଛନ୍ତି କୃଷ୍ଣ କାହ୍ନା ମୋର କଠୋରଟା ଆଣ ତ, ଏଇଭଳି ଭାବରେ ପୁତ୍ର ପାଳନ କରୁଛନ୍ତି ଭଗବାନ ନନ୍ଦ ମହାରାଜ, ନନ୍ଦ ମହାରାଜ ଏବଂ ଭଗବାନଙ୍କର ଏଇଭଳି ଭାବରେ ପ୍ରେମର ଆଦାନ ପ୍ରଦାନ ହେଉଛି। ସୁପୁତ୍ର ସୋପି ସତୀ ଅପି ଶବ୍ଦ ବ୍ୟବହାର କରାଗଲା କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ ସେଇଟା କହୁଛନ୍ତି, ସ୍ୱପୁତ୍ର ପାଳନ ବ୍ୟଗ୍ରତ୍ୱହୀନ, ପୁତ୍ରକୁ କେମିତି ପାଳନ କରିବା ଏ ବ୍ୟଗ୍ରତା, ଦିନ ରାତି ଏଇଭଳି ଭାବରେ ଚିନ୍ତା ରହିଛି ବ୍ୟଗ୍ର ଭଗବାନଙ୍କୁ କେମିତି ପାଳନ କରିବା, ଏ ବାତ୍ସଲ୍ୟ ରସ, ତେଣୁ ସେଇ ବାତ୍ସଲ୍ୟ ରସରେ ଯେଉଁ ରହିଛନ୍ତି ନନ୍ଦ ମହାରାଜ ସୁ ଅପି ଶବ୍ଦ ବ୍ୟବହାର କରାଗଲା, ପ୍ରସିଦ୍ଧ ପ୍ରସିଦ୍ଧ ନନ୍ଦ ମହାରାଜ କୃଷ୍ଣଙ୍କ ପାଇଁ, କୃଷ୍ଣ ପ୍ରାଣ ଭଗବାନ ଭକ୍ତମାନେ ଭଗବାନ ପ୍ରାଣ, ତାଙ୍କ ପ୍ରାଣ ଭଗବାନ ପାଇଁ ନିବେଦିତ ହେଇଛି, ମତ୍ଚିତ ମତଗତ ପ୍ରାଣ ବୋଧୟନ୍ତ ପରସ୍ପରମ, ତାଙ୍କର ଚିତ୍ତରେ ଭଗବାନ ଭକ୍ତମାନଙ୍କ ଚିତ୍ତରେ ଭଗବାନ ରହିଛନ୍ତି, ଏ ମତଗତ ପ୍ରାଣ ତାଙ୍କ ପ୍ରାଣ ମଧ୍ୟ ଭଗବାନ ପାଇଁ ଉଦ୍ଦିଷ୍ଟ, ବୋଧୟନ୍ତ ପରସ୍ପରମ ଯେତେବେଳେ ସେମାନେ ଆଲୋଚିତ ମାନେ ମିଶନ୍ତି ଦେଖା କରନ୍ତି ଦେଖା ହୁଅନ୍ତି ସେତେବେଳେ ସେମାନେ ଏହି ଭଗବାନ ବିଷୟରେ ଆଲୋଚନା କରନ୍ତି, ବୋଧୟନ୍ତ ପରସ୍ପରମ କଥାୟନ୍ତ ସମାଙ୍ଗ ନିତ୍ୟମ, ଏବଂ କଥା କହିକିରି ସେଇ ବିଷୟରେ କଥା କହିକିରି ତୁଷ୍ୟନ୍ତି ଚ ରମନ୍ତି ଚ ସେଇଥିରେ ସେମାନେ ସନ୍ତୁଷ୍ଟ ପ୍ରାପ୍ତ ହୁଅନ୍ତି, ସନ୍ତୋଷ ହୁଅନ୍ତି ଏବଂ ଆନନ୍ଦ ମଧ୍ୟ ପ୍ରାପ୍ତ ହୁଅନ୍ତି। ତୁଷ୍ୟନ୍ତି ଚ ରମନ୍ତି ଚ ତେଣୁ ନନ୍ଦ ମହାରାଜ ସେଇଭଳି ଭାବରେ ପ୍ରସିଦ୍ଧ। ସୋ ପୁତ୍ର ପାଳନ ବ୍ୟଗ୍ରତ୍ୱେନ ପ୍ରସିଦ୍ଧ ଶ୍ରୀ ନନ୍ଦୋପି ଇତ୍ୟର୍ଥ। ଇନ୍ଦ୍ରମଖ ଭଙ୍ଗବତ ସୈବ ବିଜ୍ଞାପନ ମୋହନତୟା ପରବଶୀ ଭୂୟତି ଭାବ। ଯେଉଁଭଳି ଭାବରେ ଆ ପୂର୍ବରୁ ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧ ଚବିଶରୁ ସତେଇଶ ଏ ଚାରୋଟି ଅଧ୍ୟାୟରେ ଏଇ ଯେଉଁ ଗୋବର୍ଦ୍ଧନ ଲୀଳାଟି ବର୍ଣ୍ଣନା କରାଯାଇଛି। ତେଣୁ ରାତି ପାଇଲେ ଗୋବର୍ଦ୍ଧନ ଏଇ ଯେଉଁ ରହିଛି କାର୍ତ୍ତିକ ମାସ ଅମାବାସ୍ୟା ତିଥି, ତା ପରଦିନ ସେମାନେ କରିଥାନ୍ତେ ଇନ୍ଦ୍ରଯଜ୍ଞ, କିନ୍ତୁ ଭଗବାନ ଏଭଳି ଭାବରେ କଥା କହିଦେଲେ ନନ୍ଦ ମହାରାଜ ଆଉ ଗୋକୁଳବାସୀମାନେ ସେସବୁ ବୃନ୍ଦାବନବାସୀ ସେସବୁ ବୃନ୍ଦାବନରେ ଥିଲେ ଭଗବାନ ସେସବୁ ମାନିନେଲେ, ଇନ୍ଦ୍ରଯଜ୍ଞକୁ ବନ୍ଦ କରିଦେଲେ। ଏସବୁ କଥା ବର୍ଣ୍ଣନା କରାଯାଏ ଚାରୋଟି ଅଧ୍ୟାୟରେ। ତେଣୁ ଆଜି ମଧ୍ୟ ସେଇଭଳି ଭାବରେ ଇଏ ଭଗବାନ ଏଭଳି ଭାବରେ ତାଙ୍କୁ ମୋହନ କରିଦେଲେ ସେ ଇନ୍ଦ୍ରମଖ ଭଙ୍ଗବତ ସହେବ ଏଭଳି ଭାବରେ ସୋପି ର ଅର୍ଥ ଆଉ ଗୋଟେ ଆସିବ। ଇନ୍ଦ୍ରମଖ ଯେମିତି ଇନ୍ଦ୍ରଯଜ୍ଞକୁ ବନ୍ଦ କରିଦିଆଗଲେ ନନ୍ଦ ମହାରାଜ କୃଷ୍ଣଙ୍କର କଥାରେ ମୋହନ ମୋହିତ ହେଇଗଲେ ସିଏ। ତେଣୁ ଏବେ ମଧ୍ୟ ସେଇଭଳି ଭାବେ ବିଜ୍ଞାପନ ମୋହନ ତା ଭଗବାନ ଯେଉଁଭଳି ଭାବରେ କହିଦେଲେ ଏଭଳି ଭାବରେ କହିଦେଲେ ପ୍ରକୃତ ଯିବା କଥା ନୁହଁ ତାଙ୍କର। ଯଶୋଦା ମହା କ୍ରନ୍ଦନ କରିବେ ତା ପରଠୁ, ଆମର ଓଡ଼ିଆ ଭକ୍ତ ଜଣେ ଓଡ଼ିଆ କବି ରଚନା କରିଛନ୍ତି, କୋଇଲି ଲୋକ କେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ଆଉ ଫେରି ନ ଆଇଲା। ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ବହୁତ ସୁନ୍ଦର ଭାବରେ। ଭକ୍ତ ଜଣେ ଭକ୍ତ ଦାସ ସେଇଟା ବର୍ଣ୍ଣନା କରିଛନ୍ତି, କେଶବ କୃଷ୍ଣ ଯେ କୋଇଲି ମଥୁରାକୁ ଗଲା ଆଉ ଫେରି ଆସିଲା ନାହିଁ, ଏଇଟା ସେମାନେ ଜାଣିନାହାନ୍ତି। ଗୋପୀମାନେ କ୍ରନ୍ଦନ କରିବା ପରେ 13 ନମ୍ବରରୁ 18 ନମ୍ବର ପର୍ଯ୍ୟନ୍ତ 6ଟି ଶ୍ଳୋକରେ ଗୋପୀମାନଙ୍କର କ୍ରନ୍ଦନ ଆରମ୍ଭ ହେବ, ଗୋପୀମାନେ ଜାଣୁଛନ୍ତି, କିନ୍ତୁ ନନ୍ଦ ମହାରାଜ ମୋହିତ ହେଇକି ରହିଛନ୍ତି। ସେ ଉତ୍ସୁକ ହେଉଛନ୍ତି ଯିବା ପାଇଁ, ଭଗବାନ କଥା ଏଭଳି ରହିଛି ମୋହିତ କରିଦେବେ ଭଗବାନ, ଶୁଣନ୍ତୁ ମୋହିତ କରିଦେବେ ସେ ଭଗବାନଙ୍କର ଯେଉଁ ନିମ୍ନତର ଶକ୍ତି ରହିଛି ମାୟା ବହିରଙ୍ଗ ଶକ୍ତିରେ ଆମେ ସବୁ ମୋହିତ ହେଇକି ରହିଛେ। ଆଉ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତିରେ ମୋହିତ ହେଇଥାନ୍ତି। ମାୟା ପ୍ରଭୁପାଦ ମହାରାଜ କହନ୍ତି ମାୟା ଭଗବାନଙ୍କର ଏନର୍ଜି, ଇଏ ହେଉଛି ଭଦ୍ର ବୌଦ୍ଧିକ ଜଗତରେ ସିଏ ହେଉଛନ୍ତି ଭଦ୍ର, ଭଦ୍ରା ବୋଲି କୁହାଯାଏ, କାଳୀ ଭଦ୍ରା ବିଭିନ୍ନ ନାମ ସବୁ ରହିଛି। ଏ ଭୌତିକ ଜଗତ ଜୀବମାନଙ୍କୁ ସେ ମୋହିତ କରି ରଖୁଛନ୍ତି, ଚିତ୍ ଜଗତ ସେ ହେଉଛନ୍ତି ସୁଭଦ୍ରା, ଆମ ସୁଭଦ୍ରା ଦେବୀ ରହିଛନ୍ତି ସୁଭଦ୍ରା, ସୁଭଦ୍ରା ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ମୋହିତ ହେଇକି ରହିଛନ୍ତି ମୋହନ ତା ପରବଶୀ ଭୂୟତି ଭାବ, ସେ ତାଙ୍କ କଥାରେ ବସ ହେଇକି ଯାଇଛନ୍ତି ଭଗବାନ କଥାରେ, କୃଷ୍ଣଙ୍କର କଥାରେ। ତେଣୁ ଏଇଭଳି ଭାବରେ ଆଦେଶ ଦେଲେ ସନାତନ ଗୋସ୍ୱାମୀ କହୁଛନ୍ତି ସୋପି ଇତି ଶ୍ରୀ ବଲଭେନ୍ଦ୍ର ତତ୍ର ଅସମ୍ମତ ନା ଭୂତ। ଯଶୋଦା ମାତା ଚାହୁଁନଥିଲେ, ସେ ସମ୍ମତି ପ୍ରଦାନ କରୁନଥିଲେ, କିନ୍ତୁ ଆମ ଭଗବାନ ମଧ୍ୟ ତାଙ୍କୁ ଆଉ ଘରେ ବୁଝେଇବେ, ଏଇଟା ଭାଗବତ ବର୍ଣ୍ଣନା କରାଯାଇଛି, ଅନ୍ୟ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ଆମର ଜଣେ ରହିଛନ୍ତି ସୁରଦାସ, ବହୁତ ସୁନ୍ଦର ଭାବରେ ସବୁ ଭଗବାନ ଲୀଳାକୁ ବର୍ଣ୍ଣନା କରିଛନ୍ତି। ଆମ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ ସେ କଥା ସବୁ କହନ୍ତି, ସେ ବ୍ରଜ ଭାଷାରେ ବର୍ଣ୍ଣନା କରିଛନ୍ତି, ଆମେ ସବୁ ବୁଝିପାରିବା ନାହିଁ। ତେଣୁ ସେ କହୁଛନ୍ତି ଯଶୋଦା ମା କହିବେ ମା ଏ ବଂଶୀଟା ରଖ, ଏ ବଂଶୀଟା ରଖ, ଏ ରାଧା ସବୁବେଳେ ସେ ଚୋରିବା ପାଇଁ ବସିଛି, ମୁଁ ତାକୁ ବହୁତ ଯତ୍ନରେ ରଖିଛି ଲୁଚେଇକିରି, ତୁମେ ରଖିଥିବ ମୁଁ ଆଜି ଯିବି, ମାନେ ଦ୍ୱାଦଶୀ ଚତୁର୍ଦ୍ଦଶୀ ମୁଁ ଯାଇ କାଲି ଚତୁର୍ଦ୍ଦଶୀରେ ଦେଖିକିରି ଇନ୍ଦ୍ର କ'ଣ ଯେଉଁ ଧନୁ ଯଜ୍ଞ ହେବ ଦେଖିକିରି ପଳେଇ ଆସି ପୁଣି। ଏଇଭଳି ଭାବରେ କହିକିରି ଯଶୋଦାଙ୍କୁ ସେ ସାନ୍ତ୍ୱନା ଦେଇଛନ୍ତି, ଏସବୁ କଥା ରହିଛି। ତେଣୁ ଯାହା ବି ହେଉ ପ୍ରକୃତରେ ନନ୍ଦ ମହାରାଜ ସେ କଥାରେ ସମ୍ମତି ହେବା କଥା ନୁହଁ, ତତ୍ର ଅସମ୍ମତ ନା ଭୂତ, କିନ୍ତୁ ଭଗବାନ ଏଭଳି କଥା ରହିଛି ସେ ମୋହିତ ହେଇଗଲେ, ତେଣୁ ସେ ସମ୍ମତି ପ୍ରଦାନ କଲେ। କିନ୍ତୁ ସମାଧି ସତ ଖାଲି ଯେ ସମ୍ମତି ପ୍ରଦାନ କଲେ ତାହା ନୁହଁ, ସେ ମଧ୍ୟ ଆଦେଶ ଦେଲେ ଅନ୍ୟମାନଙ୍କୁ ଯିବା ପାଇଁ କହିଲେ। ଇତି ଶ୍ରୀ ବାଦରାୟଣୀ ଶୋକୋକ୍ତି ଶୋକୋକ୍ତା ଉପି ଶବ୍ଦ, ବାଦରାୟଣୀ କହିଲେ ସୁଖଦେବ ଗୋସ୍ୱାମୀ ଏ ଯେତେବେଳେ ବର୍ଣ୍ଣନା କରୁଛନ୍ତି ତାଙ୍କର ଶୋକ, ଶୋକ ଆସି ଭଗବାନ ଚାଲିଯିବେ, ମଧୁରା ବୃନ୍ଦାବନ ଲୀଳା ସବୁ ବନ୍ଦ ହେଇଯିବ, ଶେଷ ହେଇଯିବ ଏଇଠି। ତେଣୁ ଏ ଶୋକ ଉକ୍ତି ଶବ୍ଦ ମଧୁପୁରୀ କହିବାର ଉଦ୍ଦେଶ୍ୟ ହେଉଛି, ପର ଶ୍ଳୋକରେ କୁହାଗଲା ମଧୁପୁରୀ କହିବାର ଉଦ୍ଦେଶ୍ୟ ହେଉଛି ଇତି ଶ୍ଳେଷନ ତତ୍ର ସୁଖମେବ ନ ତ କିମ୍ବି ଦୁଃଖମ ଇତ୍ୟାଦି କ'ଣ, ସେଠି କେବଳ ସୁଖ ହିଁ ଅଛି, ବୈକୁଣ୍ଠ ଜଗତ ଖାଲି ସୁଖର ଜଗତ ଆନନ୍ଦର ଜଗତ, ସେଠି କୌଣସି ଦୁଃଖ ନାହିଁ। ଏ ଭୌତିକ ଜଗତ ଦୁଃଖାଳୟମ ଅଶାଶ୍ୱତମ, ଭୌତିକ ଜଗତ ହେଉଛି ଦୁଃଖାଳୟମ, ଜଣେ ଚାହିଁଲେ ବି ଦୁଃଖରେ ରହିବା ପାଇଁ ଦୁଃଖରେ ରହିପାରିବ ନାହିଁ, ସେ ପୁଣି ଭୌତିକ ଜଗତ ଧ୍ୱଂସ ହେଇଯାଉଛି। କିନ୍ତୁ ଚିତ୍ ଜଗତ ହେଉଛି ସୁଖାଳୟମ ଆନନ୍ଦର ଜଗତ, ସେଇଟା ଚିତ୍ ଜଗତ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭୌତିକ ଜଗତରେ ଥିଲେ ମଧ୍ୟ ଦୁଃଖାଳୟମରେ ଥିଲେ ମଧ୍ୟ ତାଙ୍କ ପାଇଁ ସେଇଟା ସୁଖ। ଏଇଟା ଜଣେ ବୈଷ୍ଣବ ଆଚାର୍ଯ୍ୟ କହିଛନ୍ତି, ସେଇଟା କହିପାରିଲେ ନରକ ଆୟତେ ତ୍ରିଦଶ ପୁର ଆକାଶ ପୁଷ୍ପାୟତେ ଦୁର୍ଦ୍ଧାନ୍ତ ଦେହ କାଳସପୂର୍ବ ଟଳିପୁତ୍ଖାତ ଦଷ୍ଟାୟତେ ବିଶ୍ୱଙ୍କ ପୂର୍ଣ୍ଣ ସୁଖାୟ, ପୂର୍ଣ୍ଣ ସୁଖାୟ ବୋଲି କୁହାଯାଏ ତାଙ୍କ ପାଇଁ ପୂର୍ଣ୍ଣ ସୁଖାୟ। ବିଧି ମହେନ୍ଦ୍ରାଦି କୀଟାୟତ ଯତ୍ କାରଣ କଟାକ ବ୍ୟବଧାନ ତମ ଗୌରମ ଏବସ୍ତୁ ପ୍ରଭୁଦାନନ୍ଦ ସରସ୍ୱତୀ କହିଛନ୍ତି ଏଇଟାକୁ ତାଙ୍କ ପାଇଁ ଭକ୍ତମାନଙ୍କ ପାଇଁ କହିବଲେ ନରକାୟତେ, କହିବଲେ କହିଲେ ମୁକ୍ତି। ଜ୍ଞାନୀମାନଙ୍କର ଅନ୍ତିମ ଲକ୍ଷ୍ୟ ହେଉଛି କେମିତି ଆମେ ମୁକ୍ତି ପ୍ରାପ୍ତ ହେବା, କିନ୍ତୁ ଭକ୍ତମାନଙ୍କ ପାଇଁ ସେ ମୁକ୍ତି ହେଉଛି ନରକ ବଳି, କହିବଲେ ନରକାୟତେ ତ୍ରିଦଶ ପୁରା ଆକାଶ ପୁଷ୍ପାୟତେ। ଆମେ ଦେଖୁଛେ ପାଶ୍ଚାତ୍ୟ ଜଗତରେ କେତେ ସବୁ ଡେଭଲପମେଣ୍ଟ ସବୁ ରହିଛି, କେତେ ସବୁ ରହିଛି, ଏଇଭଳି ଭାବରେ ଆହୁରି ଅଧିକ ଡେଭଲପମେଣ୍ଟ ରହିଛି ସ୍ୱର୍ଗ ଲୋକରେ, ତାଠୁ ଯେତେ ଉନ୍ନତ ଲୋକ ଯିବା ସେଠି ସବୁ ଅଧିକ ଐଶ୍ୱର୍ଯ୍ୟ ସବୁ ରହିଛି, ଅଧିକ ସବୁ ରହିଛି। କିନ୍ତୁ ଭକ୍ତମାନଙ୍କ ପାଇଁ ଏ ଆକାଶ ପୁଷ୍ପ, ଆକାଶରେ ଯେମିତି ପୁଷ୍ପ ରହିପାରେ ନାହିଁ ସେଇଭଳି ଭାବରେ ତାର କିଛି ମୂଲ୍ୟ ନାହିଁ ତାଙ୍କ ପାଇଁ। ଦୁର୍ଦ୍ଧାନ୍ତ ଇନ୍ଦ୍ରିୟ କାଳ ସେପଟ ଇନ୍ଦ୍ରମାନେ ଯେଉଁ ରହିଛନ୍ତି ବହୁତ ଦୁର୍ଦ୍ଧାନ୍ତ, ଏସବୁ ଇନ୍ଦ୍ରମାନଙ୍କୁ ଦମନ କରିବା ବହୁତ କଷ୍ଟ, କାଳ ସର୍ପ ଭଳି ଆମକୁ ସେ ସବୁ ନେଇଯିବେ ନର୍କକୁ ନେଇଯିବେ। କିନ୍ତୁ ଭକ୍ତମାନଙ୍କ ପାଇଁ ସେ ଇନ୍ଦ୍ରମାନେ ଏ କାଳ ସର୍ପ ଯେଉଁ ସର୍ପର ଯଦି ବିଷ ଦାନ୍ତକୁ କଢ଼ା କାଢ଼ି ଦିଆଯିବ ତାହେଲେ ତାର କୌଣସି ଆଉ ଭୟଙ୍କରତା ରହିବ ନାହିଁ ବା କିଛି ବିଷାକ୍ତତା କିଛି ରହିବ ନାହିଁ। ସେହିଭଳି ଭାବରେ ଇନ୍ଦ୍ରିୟମାନେ ଭକ୍ତମାନଙ୍କ ଇନ୍ଦ୍ରିୟମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ସେ ସବୁ ସାହାଯ୍ୟ କରୁଛନ୍ତି ଇନ୍ଦ୍ରିୟମାନେ। ଉତ୍କାର ଦଷ୍ଟା ବିଶ୍ୱ ପୂର୍ଣ୍ଣ ସୁଖ, ତାଙ୍କ ପାଇଁ ବିଶ୍ୱ ହେଉଛି ପୂର୍ଣ୍ଣ ସୁଖ, ସେଠି କୌଣସି ଦୁଃଖ ନାହିଁ, ବିଶ୍ୱ ପୂର୍ଣ୍ଣ ସୁଖ। ବିଧି ମହେନ୍ଦ୍ରା ଆଦି କିଟା ଏତେ ତାଙ୍କ ପାଇଁ ବିଧି କହିଲେ ବ୍ରହ୍ମା, ମହେନ୍ଦ୍ର କହିଲେ ଇନ୍ଦ୍ର, ଏମାନେ ସବୁ ଏ ପୋଷ୍ଟକୁ ସାଧାରଣ ଛୋଟିଆ ପୋଷ୍ଟ ନୁହଁ। ବଳି ମହାରାଜ ଯାଇଥିଲେ ଇଏ କରିବା ପାଇଁ, ଯୁଦ୍ଧ କରିଥିଲେ ସ୍ୱର୍ଗ ଲୋକ ଅକ୍ତିଆର କରିବା ପାଇଁ, ଏସବୁ କଥା ଆମେ ଶୁଣିଛେ କେମିତି ଭଗବାନ ବାମନ ଦେବ ରୂପରେ ଆସି ତାଙ୍କଠୁ ନେଇଗଲେ, ସେ ଇନ୍ଦ୍ରପଦକୁ ନେଇଗଲେ। ଇନ୍ଦ୍ରପଦ ପ୍ରାପ୍ତ ହେବା ଏତେ ସହଜ ନୁହଁ, ତେଣୁ ଇନ୍ଦ୍ରଙ୍କର ଗୋଟେ ନାମ ହେଉଛି ସତକ୍ରତୁ। ସତକ୍ରତୁ କହିଲେ ଶହେଟି ଯେ କ୍ରତୁ ବା ଯଜ୍ଞ କରିବେ ସେମାନେ ଇନ୍ଦ୍ରପଦ ପ୍ରାପ୍ତ ହେବେ। ତେଣୁ ଆମର ଶ୍ରୀ ଶ୍ରୀମନ୍ଦିର ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଯେତେବେଳେ ଇନ୍ଦ୍ର ସିଗ୍ନେଚର କରନ୍ତି, ସର୍ଟ ସିଗ୍ନେଚର କରନ୍ତି, ସେ ଲେଖନ୍ତି ଶକ୍ର, ଶକ୍ର କହିଲେ ସତକ୍ରତୁ। ଆଉ ତାଠାରୁ ଆହୁରି ଉନ୍ନତ ହେଉଛି ବ୍ରହ୍ମାପଦ। ବ୍ରହ୍ମାପଦ କହିଲେ କେମିତି ଜଣେ ବ୍ରହ୍ମାପଦ ପ୍ରାପ୍ତ ହେବ, ଭାଗବତ ଚତୁର୍ଦ୍ଦଶ ସ୍କନ୍ଧରେ ଶିବଜୀ କଥା କହୁଛନ୍ତି ପ୍ରଚେତାମାନଙ୍କୁ, ସ୍ୱଧର୍ମନିଷ୍ଠ ସତ ଜନ୍ମ ବି ପୁମାନ ବିରଞ୍ଚିତା ମିତି, ନିଜ ସ୍ୱଧର୍ମକୁ ଯଦି ଶହେ ଜନ୍ମ ଧରିକି ପାଳନ କରିବେ ତାହେଲେ ସେ ବ୍ରହ୍ମାପଦ ପ୍ରାପ୍ତ ହେବେ। କିନ୍ତୁ ଏ ପଦ ଭକ୍ତମାନଙ୍କ ପାଇଁ କୀଟା ଏତେ କୀଟ ଭଳି ତୁଚ୍ଛ, ତାର କିଛି ମୂଲ୍ୟ ନାହିଁ। କେମିତି ଏଟା ସମ୍ଭବ ହେଉଛି, ଯତ୍ କାରୁଣ କଟାକ୍ଷମ ବୈଭବତାମ, ମହାପ୍ରଭୁଙ୍କର କୃପା କଟାକ୍ଷ ଯେଉଁ ପ୍ରାପ୍ତ ହୋଇଛନ୍ତି ସେମାନେ ଏହି ସ୍ତରକୁ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି କ'ଣ, ସେଠି ଆନନ୍ଦ, ମଧୁପୁରୀ କହିଲେ ସେଠି ଆନନ୍ଦ ରହିଛି, ଦୁଃଖ ନାହିଁ। ଭଗବାନ ସହିତ ଯୁକ୍ତ ଯେଉଁମାନେ ରହିଛନ୍ତି ତାଙ୍କର କେଉଁଠି ଦୁଃଖ ଆସିବ, ଦୁଃଖ କେତେବେଳେ ଆସିବ ନା ଭଗବାନ ଭୁଲିଗଲେ ଦୁଃଖ ଆସିବ, କିନ୍ତୁ ଭଗବାନ ସହିତ ଯୁକ୍ତ ହେଇଗଲେ ସେଠି ଆଉ ଦୁଃଖ ରହିବ ନାହିଁ, ଆନନ୍ଦ ଆନନ୍ଦ ଆନନ୍ଦାମୁଦି ବର୍ଦ୍ଧନ। ଆମେ ସବୁଦିନ ପ୍ରାର୍ଥନା କରୁଛେ ନା ଏ ଚିତ୍ ଜଗତର କଥା, ଆନନ୍ଦାମୁଦି ବର୍ଦ୍ଧନ, ଭଗବାନ ସହିତ ଯୁକ୍ତ ହେଇକି ରହିଲେ ଏଇଭଳି ଭାବରେ ଆନନ୍ଦ ବର୍ଦ୍ଧିତ ହେବ। ଗୋପାନାମ ଆଶ୍ୱାସନାର୍ଥମ, ଏଇଟା ଗୋପମାନଙ୍କୁ ଆଶ୍ୱାସନ ପ୍ରଦାନ କରାଯାଉଛି, ବ୍ୟସ୍ତ ହୁଅ ନା ସେଠି ଆନନ୍ଦ ରହିବ, କିଛି ଅସୁବିଧା ହେବନି, ମଧୁପୁରୀକି ଯିବା। ଏଇଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି ନନ୍ଦ ମହାରାଜଙ୍କ ଭାବ। କିଳ, କିଳ ଶବ୍ଦ ବ୍ୟବହାର କରାଯାଇଛି, କିଳ ଅନ୍ତରେ କିଳ ବୋଲି କହିଲା କାହିଁକି ନା ପ୍ରଲୋଭନ ମାତ୍ର ମିତି ଅର୍ଥ, ପ୍ରଲୋଭନ ଦେଖିବାକୁ ଅନ୍ୟମାନେ ସବୁ ଯାଉଛନ୍ତି, ଏ ପ୍ରଲୋଭନ ଆମେ ଦେଖିବା ସେଠି ସବୁ ଯଜ୍ଞ ହେବ ସବୁ ଦେଖିବା, ଏଇଭଳି ଭାବରେ କଥା ରହିଛି। ଏବଂ ଗୋପାଳ ଚମ୍ପୁ ଗର୍ଗ ସଂହିତା ଏଇଭଳି ଏସବୁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଗୋଟେ ମିଟିଂ ହେଲା, ଇଷ୍ଟଗୋଷ୍ଠୀ ହେଲା, ସବୁ ଉପାନନ୍ଦ ଇତ୍ୟାଦି ସମସ୍ତେ ଆସିଲେ, ତା ଦେହରେ ଆଲୋଚନା ହେଲା କ'ଣ ହେବ କ'ଣ ନାହିଁ, କେମିତି ସବୁ ଆଲୋଚନା ହେଇଛି। ଏହି ସମୟରେ ପୌର୍ଣ୍ଣମାସୀ ଯାଇ ପହଞ୍ଚନ୍ତି, ସେ କହିଛନ୍ତି ସେଥିରେ ଗଲେ କିଛି ଅସୁବିଧା ହେବ ନାହିଁ, କିନ୍ତୁ କୃଷ୍ଣ ଆସିବାରେ ଟିକେ ଡେରି ହେବ। ଏତିକି ଖାଲି କହିଲେ, ପୌର୍ଣ୍ଣମାସୀ ହେଉଛନ୍ତି ଯୋଗମାୟା, ଯୋଗମାୟା ସେଠି ସବୁ ରହିଛନ୍ତି, ତାଙ୍କ ଲୀଳା ସବୁ ଚାଲିଛି ସେଠି, ପୌର୍ଣ୍ଣମାସୀ ରହିଛନ୍ତି। ଏସବୁ କଥା ବିସ୍ତାର ବର୍ଣ୍ଣନା କରାଯାଇଛି, ତେଣୁ ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌର ଭକ୍ତ କି ଦାୟ ଗୌର ପ୍ରମାନନ୍ଦେ। ଇଏଟା ହେଲାନି ରେକର୍ଡିଂଟା ଭୁଲି ଯାଇଥିଲା।